ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଆଗାମୀ ମନ୍ କି ବାତ୍ କାର୍ଯ୍ୟକ୍ରମ ପାଇଁ ମତାମତ ଦେବାକୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କୋଣାର୍କ ସୂର୍ଯ୍ୟମନ୍ଦିରର ବାହ୍ୟ ଅଞ୍ଚଳରେ ଜାରି ରହିଛି ସର୍ବେକ୍ଷଣ। ସପ୍ତାହକ ମଧ୍ୟରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରିବାକୁ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ। ଏବଂ ପ୍ରବଳ ବର୍ଷା ଏବଂ ବଜ୍ରପାତ ନେଇ ଆସନ୍ତା 24 ଘଣ୍ଟା ଲାଗି 20 ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 29 ତାରିଖ ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକଙ୍କୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି। ଜନସାଧାରଣ ନମୋ ଆପ୍ ଏବଂ ମାଇ ଗଭ୍ ପୋର୍ଟାଲ୍ରେ ସେମାନଙ୍କର ମତାମତ ଦେଇପାରିବେ। ଏହାବ୍ୟତୀତ ସେମାନେ 1800117800 ଡାଏଲ୍ କରି ସେମାନଙ୍କର ମତାମତ ରେକର୍ଡ କରାଇପାରିବେ। ସେମାନେ 1922କୁ ମିସ୍ଡ କଲ୍ ଦେଇ ଏସ୍ଏମ୍ଏସ୍ ଅନୁସାରେ ନିଜ ମତାମତ ମଧ୍ୟ ଦେଇପାରିବେ। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ସମ୍ଭାଦ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ଆକାଶବାଣୀ ସମ୍ଭାଦ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ ହେବ। ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। କୋଣାର୍କ ସୂର୍ଯ୍ୟମନ୍ଦିରର ବାହ୍ୟ ଅଞ୍ଚଳରେ ଜିପିଆର୍ ସ୍କାନିଂ ସର୍ଭେ ଆଜି ମଧ୍ୟ ଜାରି ରହିଛି। ମନ୍ଦିରର ଗର୍ଭଗୃହ ଏବଂ ବାହାର ପାଖର କିଛି ଅଞ୍ଚଳକୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ବୈଷୟିକ ଦଳ ଗତକାଲି 4 ଘଣ୍ଟା ଧରି ସର୍ବେକ୍ଷଣ କରିଥିଲେ। ମନ୍ଦିର ପ୍ରାଙ୍ଗଣ ତଳେ କିଛି ନିର୍ମିତ ଅଂଶବିଶେଷ ରହିଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି ବୋଲି ଏସ୍ଆଇ ସୂଚନା ଦେଇଛି। ତେବେ ସବିଶେଷ ରିପୋର୍ଟ ହସ୍ତଗତ ହେବା ପରେ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡ଼ିବ। ଏସ୍ଆଇ ପୁରୀ ସର୍କଲ୍ର ଅଧୀକ୍ଷକ ଡିବି ଗଡ଼ନାୟକ ଏବଂ ଡେପୁଟି ଇଞ୍ଜିନିୟର ଡକ୍ଟର ଚିତ୍ତରଞ୍ଜନ ଦାସଙ୍କ ନେତୃତ୍ୱରେ ହାଇଦ୍ରାବାଦର ଏନ୍ଜିଆର୍ଆଇ ସଂସ୍ଥାର 3 ଜଣ ବୈଜ୍ଞାନିକ ଏହି ସର୍ଭେ କାର୍ଯ୍ୟରେ ସାମିଲ ହୋଇଛନ୍ତି। ଏ ସମ୍ପର୍କରେ ଅଧିକ ତଥ୍ୟ ଦେଇ ଶ୍ରୀ ଗଡ଼ନାୟକ କହିଛନ୍ତି,
ଆମେ ଗୋଟେ ଜିପିଆର୍ ସର୍ଭେ କରାହଉଛି ଯୋଉଟାକି ବେଟରମେଣ୍ଟ, କାରଣ କିଛି ଆମର କୀର୍ତ୍ତିରାଜ ଯେମିତି ନଷ୍ଟ ନ ହଉ ବା କିଛି ପୁଣି ତା ତଳେ ଛୁପି ନ ରହିଯାଉ, ସେଇଥିପାଇଁ ଆମର ଏଇଟା ମୂଳ ଉଦ୍ଦେଶ୍ୟ ନେଇକି ଆମେ ଏଇ ଜିପିଆର୍ ସର୍ଭେ କରାଯାଉଛି। ଆଉ ଆମର ଭଲ ରେଜଲ୍ଟ ଆସୁଛି ଆମର ପ୍ରାରମ୍ଭିକରୁ। ଆଜି ଆମର ଦ୍ୱିତୀୟ ପର୍ଯ୍ୟାୟ ଚାଲିଛି, ହୋପ୍ଫୁଲି ଆମର ବେଟର। ଆଉ ତଳେ କୋଉ ପ୍ରକାର ଷ୍ଟ୍ରକ୍ଚର ଅଛି କି କୌଣସି ଷ୍ଟ୍ରକ୍ଚର ଅଛି କିମ୍ବା ଟେମ୍ପଲ୍ସ ର ରିମେନ୍ସ ଯୋଉ ସମୟରେ ଥିଲା ତାକୁ ଆଣିକି ଏଠି ରଖା ହେଇଛି। କାଲି ପ୍ରାରମ୍ଭିକରେ ଆମେ ଜଷ୍ଟ କିଛି ଆମେ ସିଗ୍ନାଲରୁ ଜାଣିପାରୁଛେ ଯେ କିଛି ଆକ୍ଟିଭିଟି ଅଛି କହିକି, କିନ୍ତୁ ତାର ବେଟର କ୍ଲିୟରଟା ଯେତେବେଳେ ଆମେ ମାନେ ବେଟର ତାକୁ ଷ୍ଟଡି କରାଯିବ ତାଙ୍କର ଆମେ ବେଟର ରେଜଲ୍ଟଟା ଖୁବ୍ ଶୀଘ୍ର ଆମେ ଜାଣିପାରୁ।
କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଇପିଏଫ୍ରେ ଗତ ଜୁଲାଇ ମାସରେ 19,94,000 ସଦସ୍ୟ ପଞ୍ଜିକୃତ ହୋଇଛନ୍ତି। ଜୁନ୍ ମାସ ତୁଳନାରେ ଏହା 2.66% ଅଧିକ ବୋଲି କେନ୍ଦ୍ର ଶ୍ରମ ଓ ରୋଜଗାର ଏବଂ ଯୁବ ବ୍ୟାପାର କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି। ପ୍ରାୟ 14,65,000 ସଦସ୍ୟ ଏହି ମାସରେ ପୁନଃ ପଞ୍ଜିକୃତ ହୋଇଥିବା ଜଣାପଡ଼ିଛି। ଗତବର୍ଷ ଜୁଲାଇ ମାସ ତୁଳନାରେ ଚଳିତ ବର୍ଷ 2.43% ସଦସ୍ୟ ସଂଖ୍ୟା ବୃଦ୍ଧି ପାଇଛି। ପ୍ରତ୍ୟେକ ବର୍ଷ 15.25% ସଦସ୍ୟ ସଂଖ୍ୟା ବୃଦ୍ଧି ପାଉଥିବା ଏକ ଆକଳନରୁ ଜଣାପଡ଼ିଛି। ନୟାଗଡ଼ ଜିଲ୍ଲାରେ ଚିନିଶିଳ୍ପର ପୁନରୁଦ୍ଧାର ଲକ୍ଷ୍ୟରେ ଏକ ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଯୋଗଦେଇ ସାଂସଦ ଡକ୍ଟର ସମ୍ବିତ ପାତ୍ରଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ପଦାଧିକାରୀ ଚିନିଶିଳ୍ପର ପୁନରୁଦ୍ଧାର ଉପରେ ବିସ୍ତୃତ ଆଲୋଚନା କରିଛନ୍ତି। ଜିଲ୍ଲାରେ ନୂଆ ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବାକୁ ସାଂସଦ ଡକ୍ଟର ପାତ୍ର ମତ ଦେଇଛନ୍ତି। ଜିଲ୍ଲାରେ ଆଖୁଚାଷକୁ ପ୍ରୋହାହନ ପ୍ରଦାନ ପାଇଁ ଆବଶ୍ୟକ ପଦକ୍ଷେପ ଉପରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ରାୟଗଡ଼ା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ଆଜି ଜିଲ୍ଲାସ୍ତରୀୟ ବିସିଜି ଟିକାକରଣ ଶୁଭାରମ୍ଭ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଲାଲମୋହନ ରାଉତରାୟଙ୍କ ପୌରୋହିତ୍ୟରେ ଏହି ଟିକାକରଣ କାର୍ଯ୍ୟ ଆରମ୍ଭ ହୋଇଛି। ସ୍ଥାନୀୟ ବରିଷ୍ଠ ନାଗରିକଙ୍କୁ ଟିକା ପ୍ରଦାନ କରାଯାଇଛି। ଆଶା, ସ୍ୱାସ୍ଥ୍ୟକର୍ମୀ ଏବଂ ବୟସ୍କ ବ୍ୟକ୍ତିଙ୍କୁ ନେଇ ଟିକାକରଣ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ରୋଗର ତ୍ୱରିତ ଚିହ୍ନଟ, ସମ୍ପୂର୍ଣ୍ଣ ଚିକିତ୍ସା ଏବଂ ପ୍ରତିରୋଧକ ବ୍ୟବସ୍ଥା ଜାରି ରଖିବା ଲକ୍ଷ୍ୟରେ ସମସ୍ତ ଯୋଗ୍ୟ ବୟସ୍କ ବ୍ୟକ୍ତିଙ୍କୁ ଦ୍ୱିତୀୟ ବିସିଜି ଟିକା ଦେବା ପାଇଁ ମଧ୍ୟ ସ୍ଥିର ହୋଇଛି। ରାୟଗଡ଼ା ଜିଲ୍ଲାରେ 1,28,000 ହିତାଧିକାରୀଙ୍କୁ ଟିକାକରଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଡାକ୍ତର ରାଉତରାୟ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ରାଜ୍ୟର 15 ଜିଲ୍ଲାରେ ବିସିଜି ଟିକାକରଣ କାର୍ଯ୍ୟ ଆରମ୍ଭ ହୋଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ସପ୍ତାହକ ମଧ୍ୟରେ ଗଠନ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି। ଏ ସଂକ୍ରାନ୍ତ ରିପୋର୍ଟ ଆସନ୍ତା 30 ତାରିଖ ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି। କର୍ମସ୍ଥଳୀରେ ମହିଳା କର୍ମଚାରୀଙ୍କ ସୁରକ୍ଷା ଏବଂ ନିର୍ଯାତନା ସଂକ୍ରାନ୍ତ ଅଭିଯୋଗର ଶୁଣାଣି ପାଇଁ ଏହି କମିଟି ଗଠନ ବାଧ୍ୟତାମୂଳକ। ତେବେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଅନେକ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରେ ଏହି କମିଟି ଗଠିତ ହୋଇନାହିଁ। ଆଇନ ଅନୁଯାୟୀ ଧାର୍ଯ୍ୟ ସମୟସୀମା ମଧ୍ୟରେ କମିଟି ଗଠନ ସହ ଏ ସଂକ୍ରାନ୍ତ ରିପୋର୍ଟ ଦାଖଲ କରିବାକୁ ଉଚ୍ଚ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ଡିସେମ୍ବର 4 ତାରିଖରେ ପାଳନ କରାଯିବାକୁ ଥିବା ନୌସେନା ଦିବସ ଚଳିତ ବର୍ଷ ପୁରୀରେ ଅନୁଷ୍ଠିତ ହେବ। ଏଥିପାଇଁ ଭାରତୀୟ ନୌସେନା ପକ୍ଷରୁ ସମୁଦ୍ର ଉପକୂଳ ଅଞ୍ଚଳରେ ଅନୁଧ୍ୟାନ କରାଯାଇଛି। ନୌସେନାର ବରିଷ୍ଠ ଅଧିକାରୀ ପୁରୀ ଜିଲ୍ଲାପାଳଙ୍କ ସହ ଆଜି ସର୍କିଟ୍ ହାଉସ୍ଠାରେ ଆଲୋଚନା କରିଛନ୍ତି। ନୌସେନା ଦିବସକୁ ଶୃଙ୍ଖଳିତ ଭାବେ ପାଳନ କରିବା ପାଇଁ ଆନୁଷଙ୍ଗିକ ପଦକ୍ଷେପଗୁଡ଼ିକ ଉପରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଏକକ ପରିଚୟପତ୍ର ମିଳିବ। ଆଧାର କାର୍ଡ ପରି ଏକ ସ୍ୱତନ୍ତ୍ର ଆଇଡି କାର୍ଡ ପ୍ରସ୍ତୁତ କରାଯିବ। ଶିକ୍ଷାଗତ ଯୋଗ୍ୟତାଠାରୁ ଆରମ୍ଭ କରି ସଫଳତାର ସମସ୍ତ ତଥ୍ୟ ଏହି କାର୍ଡରେ ରହିବ। ଛାତ୍ରଛାତ୍ରୀଙ୍କ ପାଇଁ ଅଟୋମେଟେଡ୍ ପରମାନେଣ୍ଟ ଏକାଡେମିକ୍ ଆକାଉଣ୍ଟ ରେଜିଷ୍ଟ୍ରି ଆପାର ବ୍ୟବସ୍ଥା କରାଯିବ। ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକରଣ ପ୍ରାଧିକରଣ ଓସେପା ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ପତ୍ର ଲେଖାଯାଇଛି। ସୂଚନା ଅନୁଯାୟୀ ଗତବର୍ଷ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନୂତନ ଜାତୀୟ ଶିକ୍ଷାନୀତି ଅନୁସାରେ ଆପାର ଆଇଡି ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଆସନ୍ତା 30 ତାରିଖରୁ ଅଭିଭାବକମାନଙ୍କ ସହ ଏକ ସ୍ୱତନ୍ତ୍ର ବୈଠକ କରାଯିବ ବୋଲି ଜଣାପଡ଼ିଛି। ଶ୍ରୀକ୍ଷେତ୍ର ପୁରୀର ଅଧିଷ୍ଠାତ୍ରୀ ଦେବୀ ମା' ବିମଳାଙ୍କ ସମେତ ଅନ୍ୟାନ୍ୟ ଦେବୀପୀଠଗୁଡ଼ିକରେ ଷୋଡ଼ଶ ଦିନାତ୍ମକ ପୂଜା ଆଜିଠାରୁ ଆରମ୍ଭ ହୋଇଛି। ପରମ୍ପରା ଅନୁଯାୟୀ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଶ୍ରୀନଗରରେ ସ୍ତୋତ୍ରୀୟ ବ୍ରାହ୍ମଣଙ୍କୁ ବରଣ କରିଛନ୍ତି। 16 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପୂଜା ପାଇଁ ରାଜଗୁରୁ, ଦେଉଳ ପୁରୋହିତ, ଗଜପତି ମହାରାଜାଙ୍କ ଶ୍ରୀହସ୍ତ ଛୁଆଁ ଗୁଆ ଏବଂ ନଡ଼ିଆ ଆଚାର୍ଯ୍ୟମାନଙ୍କୁ ପ୍ରଦାନ କରିଛନ୍ତି। 21 ଜଣ ଆଚାର୍ଯ୍ୟଙ୍କୁ ବରଣ କରାଯାଇଛି। ରୀତିନୀତି ଅନୁଯାୟୀ ପୁରୀରେ ଥିବା ବିଭିନ୍ନ ଶକ୍ତିପୀଠଗୁଡ଼ିକରେ ଏହି ଆଚାର୍ଯ୍ୟମାନେ ଚଣ୍ଡିପାଠ, ଦୁର୍ଗା ଆରାଧନା ଆଦି କରିବେ। ପଶ୍ଚିମ ଓଡ଼ିଶାର ଅନନ୍ୟ ଲୋକପର୍ବ ପୁଅ ଜିଉନ୍ତି ଆଓଷା ବା ଦ୍ୱିତୀବାହନ ପୂଜା ସମଗ୍ର ସମ୍ଭଲପୁର ଜିଲ୍ଲାରେ ଆଜି ପାଳିତ ହେଉଛି। ସନ୍ତାନ ସନ୍ତତିଙ୍କ ଦୀର୍ଘ ଏବଂ ନିରାମୟ ଜୀବନ କାମନା କରି ମା'ମାନେ ନିର୍ଜଳା ଉପବାସ ସହ ଏହି ଓଷା କରିଥାନ୍ତି। ପୂଜା ସାମଗ୍ରୀ ସହ ଗାଁ ଦାଣ୍ଡର ପୂଜାପୀଠରେ ଯୁଗାର ଜାଗର ଜାଳି ଆଶ୍ୱିନ କୃଷ୍ଣପକ୍ଷ ମୂଳାଷ୍ଟମୀର ତ୍ରିସନ୍ଧ୍ୟାରେ ବ୍ରତଧାରୀମାନେ ଏକତ୍ରିତ ହୋଇ ପୂଜା କରିଥାନ୍ତି। ପୁଅ ଜିଉନ୍ତିଆ ପାଳନ ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ୱାର୍ଲ୍ଡ ସ୍କିଲ୍ ଲାୟନ 2024 ପ୍ରତିଯୋଗିତାର ପଦକ ବିଜୟୀ ଓଡ଼ିଶାର କୃତି ପ୍ରତିଯୋଗୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ଭର୍ଦ୍ଧିତ କରିଛନ୍ତି। ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଦୁଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଛନ୍ତି। ଅମରେଶ କୁମାର ସାହୁ ପୁନଃ ନବୀକରଣ ଶକ୍ତି ବର୍ଗରେ ବ୍ରୋଞ୍ଜ ପଦକ ଏବଂ ଗେଡେଲା ଅଖିଲ ୱାଟର ଟେକ୍ନୋଲୋଜି ବର୍ଗରେ ଉତ୍କର୍ଷ ପୁରସ୍କାର ପାଇଛନ୍ତି। ଏହି ଅବସରରେ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଏବଂ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ପ୍ୟାରିସ୍ରେ ଆୟୋଜିତ ଏହି ପ୍ରତିଯୋଗିତାରେ 80ଟି ଦେଶର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଓଡ଼ିଶାରୁ 15 ଜଣ ଏଥିରେ ଭାଗ ନେଇଥିଲେ। ପାଣିପାଗ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆଗାମୀ 3 ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ପ୍ରବଳ ବର୍ଷା ଏବଂ ବଜ୍ରପାତ ନେଇ ଆସନ୍ତା 24 ଘଣ୍ଟା ଲାଗି 20ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଛି। ଯାଜପୁର ଜିଲ୍ଲାର ବିଞ୍ଝାରପୁରରେ ସର୍ବାଧିକ 105 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଜୁନ୍ ପହିଲାରୁ ଗତକାଲି ପର୍ଯ୍ୟନ୍ତ ରାଜ୍ୟରେ ମୋଟ 1034.4 ମିଲିମିଟର ବର୍ଷା ହୋଇଛି, ଯାହାକି ସ୍ୱାଭାବିକ ବର୍ଷା ତୁଳନାରେ 8% କମ୍ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ ଆଗାମୀ ମନ୍ କି ବାତ୍ କାର୍ଯ୍ୟକ୍ରମ ପାଇଁ ମତାମତ ଦେବାକୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କୋଣାର୍କ ସୂର୍ଯ୍ୟମନ୍ଦିରର ବାହ୍ୟ ଅଞ୍ଚଳର ଜାରି ରହିଛି ସର୍ବେକ୍ଷଣ। ସପ୍ତାହକ ମଧ୍ୟରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରିବାକୁ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଏବଂ ପ୍ରବଳ ବର୍ଷା ଓ ବଜ୍ରପାତ ନେଇ ଆସନ୍ତା 24 ଘଣ୍ଟା ଲାଗି 20ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।